ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ଶକ୍ତି ସଞ୍ଚୟ କରିବା ପାଇଁ ଆଜି ରାତି 8:30ରୁ 1 ଘଣ୍ଟା ପାଇଁ ଆର୍ଥ ଆୱାର ପାଳନ କରାଯିବ। ନବରଙ୍ଗପୁର ଜିଲ୍ଲାରେ ନିର୍ବାଚନ ସମ୍ପର୍କିତ ଆବଶ୍ୟକ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଓ ଜୟ ରାଜଗୁରୁଙ୍କ ବଳିଦାନ ଦିବସରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଏବଂ ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱରେ ପାଳନ କରାଯାଉଛି ପାଣିପାଗ ଦିବସ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ଶକ୍ତି ସଞ୍ଚୟ କରିବା ପାଇଁ ପ୍ରତିଶ୍ରତିବଦ୍ଧ ହେବା ନିମନ୍ତେ ଆଜି ସାରା ବିଶ୍ୱରେ ରାତି 8:30ରୁ 9:30 ମଧ୍ୟରେ ଆର୍ଥ ଆୱାର ପାଳନ କରାଯିବ। ୱାର୍ଲଡ ୱାଇଡ୍ ଫଣ୍ଡ ଫର୍ ନେଚର ସଂସ୍ଥା ପକ୍ଷରୁ 2007 ଆରମ୍ଭ କରାଯାଇଥିବା ଏହି ଅଭିଯାନରେ ବର୍ତ୍ତମାନ 188ରୁ ଅଧିକ ଦେଶ ଆର୍ଥ ଆୱାର ଡେରେ ସାମିଲ ହୋଇଛନ୍ତି। 1 ଘଣ୍ଟା ପାଇଁ ବିଦ୍ୟୁତ୍ ବ୍ୟବହାର ବନ୍ଦ କରି ଶକ୍ତି ସଞ୍ଚୟ କରିବା ଏହି ଅଭିନବ ଉପାୟକୁ ଆର୍ଥ ଆୱାର ଡେ କୁହାଯାଏ। ସୂଚନା ଅନୁସାରେ ଗତବର୍ଷ 188ରୁ ଅଧିକ ଦେଶର 190 ନିୟୁତରୁ ଅଧିକ ଲୋକ ଆର୍ଥ ଆୱାର ଡେ ପାଳନ କରିଥିଲେ। ଆର୍ଥ ଆୱାର ଡେ ଅବସରରେ ଘର, ଦୋକାନ, କାର୍ଯ୍ୟାଳୟରେ ଆଜି 1 ଘଣ୍ଟା ପାଇଁ ବିଦ୍ୟୁତ୍ ବ୍ୟବହାର ବନ୍ଦ କରିବା ପାଇଁ ସଂସ୍ଥା ତରଫରୁ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥ ଆୱାର ପାଳନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ବିଦ୍ୟୁତ୍ ସଂରକ୍ଷଣ ତଥା ଏକ ସ୍ଥାୟୀ ପୃଥିବୀ ପାଇଁ ବିଶ୍ୱ ତାପାୟନ ହ୍ରାସ କରିବା ପାଇଁ ଏକ ସଂଗଠିତ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଦେଶର 8 ରାଜ୍ୟର 38 ଜିଲ୍ଲାରେ ମାଓବାଦୀଙ୍କର ପ୍ରଭାବ ରହିଛି ବୋଲି ଗୃହ ମନ୍ତ୍ରଣାଳୟର ଏକ ତଥ୍ୟରୁ ଜଣାପଡ଼ିଛି। ସର୍ବାଧିକ ମାଓପ୍ରବଣ ରାଜ୍ୟ ତାଲିକାରେ ଆନ୍ଧ୍ରପ୍ରଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା 7 ସ୍ଥାନରେ ରହିଛି ବୋଲି ଗୃହ ମନ୍ତ୍ରଣାଳୟର ବର୍ଗୀକରଣ ତାଲିକାରେ କୁହାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ନିର୍ବାଚନ ସମ୍ପର୍କିତ ଆବଶ୍ୟକ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କରିଛନ୍ତି। ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ନିର୍ବାଚନ ପ୍ରସ୍ତୁତି ବୈଠକରେ ଯୋଗଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଅଧିକରୁ ଅଧିକ ଯୁବ ଏବଂ ନୂଆ ଭୋଟର ଯେପରି ମତଦାନ ପ୍ରକ୍ରିୟାରେ ଭାଗ ନେଇପାରିବେ ସେଥିପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯିବ। ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲାର ବିଭିନ୍ନ ବୁଥ୍ ବୁଲିବା ସହିତ ଭୋଟର ଓ ପ୍ରାର୍ଥୀମାନଙ୍କ ସୁରକ୍ଷା, ଭୋଟିଂ ମେସିନ୍ ରଖାଯାଉଥିବା ଷ୍ଟ୍ରଙ୍ଗରୁମ୍, ପୋଷ୍ଟାଲ ବାଲାଟ ସମ୍ପର୍କରେ ଜିଲ୍ଲା ପ୍ରଶାସନ ନେଇଥିବା ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ର, ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସଞ୍ଜୟ କୁମାର, ଡିଆଇଜି ଚରଣ ସିଂ ମୀନାଙ୍କ ସହିତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ପଞ୍ଚମ ପର୍ଯ୍ୟାୟରେ ଆସନ୍ତା 20 May ଭୋଟ୍ ଗ୍ରହଣ ହେବ। ପଞ୍ଚମ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ଓ ସୋନପୁର ବିଧାନସଭା ମଣ୍ଡଳୀ ସହିତ ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ଏହି 2 ନିର୍ବାଚନ ମଣ୍ଡଳୀ ପାଇଁ ଶାନ୍ତି ଶୃଙ୍ଖଳାରେ ମତଦାନ କରାଯିବା ଲାଗି ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଏ ସମ୍ପର୍କରେ ଆମର ସୁବର୍ଣ୍ଣପୁର ପ୍ରତିନିଧି ବେଣୁଧର ପ୍ରଧାନଙ୍କର ଏକ ରିପୋର୍ଟ।
ବଲାଙ୍ଗୀର ସଂସଦୀୟ ମଣ୍ଡଳରେ ସୁବର୍ଣ୍ଣପୁର ଜିଲ୍ଲାର 2 ବିଧାନସଭା ମଣ୍ଡଳୀ ରହିଛି। ବୀରମହାରାଜପୁର ବିଧାନସଭା କ୍ଷେତ୍ରଟି ଏସ୍ସି ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ସୋନପୁର ବିଧାନସଭା କ୍ଷେତ୍ର ସାଧାରଣ ବର୍ଗଙ୍କ ପାଇଁ ରହିଛି। ତେବେ ଆଗାମୀ ସାଧାରଣ ନିର୍ବାଚନରେ ଜିଲ୍ଲାରେ ମୋଟ 4,70,049 ଜଣ ଯୋଗ୍ୟ ଭୋଟର ରହିଛନ୍ତି। ତନ୍ମଧ୍ୟରୁ 2,26,600 ଜଣ ମହିଳା ଭୋଟର ଥିବାବେଳେ 2,43,434 ଜଣ ପୁରୁଷ ଭୋଟର ଏବଂ ମାତ୍ର 15 ଜଣ ତୃତୀୟ ଲିଙ୍ଗର ମତଦାତା ଅଛନ୍ତି। ପ୍ରଥମ ଥର ପାଇଁ 12,022 ଜଣ ଯୁବ ଭୋଟର ନୂତନ ଭୋଟର ତାଲିକାରେ ସାମିଲ ହୋଇଛନ୍ତି। ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାଲିମ ପ୍ରକ୍ରିୟା ସାରି ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଚାଲୁ ରଖିଛି। ଆଗାମୀ 20 ଜିଲ୍ଲାର 586 ମତଦାନ କେନ୍ଦ୍ରରେ ମତଦାନ ହାର ବୃଦ୍ଧିକୁ ସୁନିଶ୍ଚିତ କରିବା ତଥା ନିର୍ବାଚନ ପରିଚାଳନାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଜିଲ୍ଲାପାଳ ଅନ୍ୟା ଦାସ କହିଛନ୍ତି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଥାପର ଏବଂ ଜୟ ରାଜଗୁରୁଙ୍କର ଆଜି ବଳିଦାନ ଦିବସ। ଇଂରେଜ ସରକାର ଆଜିର ଦିନରେ 1931 ଏହି 3 ମହାନ ଯୋଦ୍ଧାଙ୍କୁ ଫାଶୀ ଦେଇଥିଲେ। ସେମାନଙ୍କର ଦେଶପ୍ରେମ ଏବଂ ବଳିଦାନକୁ ସ୍ମରଣ କରିବା ପାଇଁ ଦେଶରେ ଆଜି ଶହୀଦ ଦିବସ ପାଳନ କରାଯାଉଛି। ଶହୀଦ ଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ ଏହି ମହାନ ତିନି ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ମାତୃଭୂମିର ରକ୍ଷା ପାଇଁ ସର୍ବସ୍ୱ ବଳିଦାନ ଦେଇଥିବା ତିନି ବରପୁତ୍ରଙ୍କର ଅଦମ୍ୟ ସାହସ, ଦେଶଭକ୍ତି ଏବଂ ବଳିଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଥିବ ବୋଲି ରାଜ୍ୟପାଳ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ବାର୍ତ୍ତାରେ କହିଛନ୍ତି, ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କ ସାହସ, ନିଷ୍ଠା ଏବଂ ନିଃସ୍ୱାର୍ଥପର ବଳିଦାନ ପିଢ଼ି ପିଢ଼ିକୁ ପ୍ରେରଣା ଯୋଗାଇବ। ରାଜ୍ୟରେ ପରିବେଶ ପର୍ଯ୍ୟଟନକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ କୋରାପୁଟ ଜିଲ୍ଲାର ଦେଓମାଳି ପାହାଡ଼, ନୟାଗଡ଼ର ସିଦ୍ଧମୂଳା, ଗଜପତିର ମହେନ୍ଦ୍ରଗିରି ପାହାଡ଼, କଳାହାଣ୍ଡିର ଜାକାମ, ମୟୂରଭଞ୍ଜର ନୱାନ, ବୌଦ୍ଧର କୁଲାରିଗୁଡ଼ ଏବଂ କଟକ ଜିଲ୍ଲା ସାତକୋଶିଆ ଡିଭିଜନର ବାଲିପୁଟ, ଜଗତସିଂହପୁର ଜିଲ୍ଲାର ଧଲଟାନଗଡ଼ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ରାଜ୍ୟରେ ବର୍ତ୍ତମାନ 20 ଜିଲ୍ଲାର 50 ପରିବେଶ ପର୍ଯ୍ୟଟନ ସ୍ଥଳର ବିକାଶ କରାଯାଇଛି। ଶିକ୍ଷା ଅଧିକାର ଆଇନ ଅଧୀନରେ ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କୁ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ମାଗଣା ଶିକ୍ଷା ଦେବା କାର୍ଯ୍ୟକ୍ରମ ଅନୁସାରେ ରାଜ୍ୟର 17,235 ଜଣ ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗଣଶିକ୍ଷା ବିଭାଗର ସୂଚନା ଅନୁସାରେ ଏହି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଚଳିତ ମାସ 27 ଆସନ୍ତା ଏପ୍ରିଲ୍ ମାସ 6 ମଧ୍ୟରେ ଘରୋଇ ବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇ ପାରିବେ। ରାଜ୍ୟରେ 3,331 ଘରୋଇ ବିଦ୍ୟାଳୟଗୁଡ଼ିକରେ ଆର୍ଥିକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ମୋଟ 41,333 ସିଟ୍ ସଂରକ୍ଷିତ ରଖାଯାଇଛି। ହେଲେ ନାମ ଲେଖାଇବା ପାଇଁ 30,423 ଜଣ ଛାତ୍ରଛାତ୍ରୀ ଅନ୍ଲାଇନ୍ ଆବେଦନ କରିଥିଲେ। ଯୋଗ୍ୟତା ଏବଂ ପ୍ରମାଣପତ୍ର ଯାଞ୍ଚ ଭିତ୍ତିରେ ପ୍ରଥମ ପର୍ଯ୍ୟାୟରେ 17,235 ଜଣଙ୍କୁ ନାମ ଲେଖା ପାଇଁ ଚୟନ କରାଯାଇଛି। ଦୋଳ ପର୍ବ ପାଇଁ ରାଜ୍ୟର ସମସ୍ତ ସହର ସମେତ ପୁରପଲ୍ଲୀ ଚଳଚଞ୍ଚଳ ହୋଇଉଠିଛି। ରାଧାକୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ନିଆଯାଇ ବନ୍ୟାଢ଼ୁ ଶୋଭାଯାତ୍ରାରେ ନଗର ପରିକ୍ରମା କରାଯାଉଛି। ଏହି ଅବସରରେ ବିଭିନ୍ନ ଗ୍ରାମରେ ଦୋଳ ମେଲଣ ଅନୁଷ୍ଠିତ ହେଉଛି। ମେଳଣ ମଧ୍ୟରେ କଟକ ସଦର ଥାନା ଅନ୍ତର୍ଗତ ଅରିଲର ବହୁ ପୁରାତନ ରାଜଦୋଳ ମେଳଣ, ଜିଗ୍ନିପୁର ବ୍ରହ୍ମକ୍ଷେତ୍ର ପୀଠ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଦୋଳ ମେଳଣ, ଚୌଦ୍ୱାର ରାଧାମୋହନଜୀଉଙ୍କ ଦୋଳ ଉତ୍ସବ, ଆଠଗଡ଼ର କୁଲେଇଲ ପଞ୍ଚାୟତ ପାଟଲିଙ୍ଗି ଗ୍ରାମରେ ରାଧାକୃଷ୍ଣଙ୍କ ମେଳଣ ଅନ୍ୟତମ। ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗ ଥାନା ଅଞ୍ଚଳରେ ଆଜି ଏକ ସଡ଼କ ଦୁର୍ଘଟଣାରେ 3 ମୃତ୍ୟୁ ଘଟିଛି। ଭାରସାମ୍ୟ ହରାଇ ଗୋଟିଏ ବାଇକ୍ ଟ୍ରକ୍କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁଁ 127 ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଆକ୍ରାନ୍ତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳରେ ପାଣି ଓ ପରିମଳ ନମୁନାକୁ ପରୀକ୍ଷା କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। କେନ୍ଦୁଝର ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଦର ବ୍ଲକ ରାଙ୍କିସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପରିସରରେ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଆଇନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଦେୱାନୀ ବିଚାରପତି ଅମରେଶ ମହାପାତ୍ର, ପ୍ରାଧିକରଣ ସଚିବ ମାମି ବେହେରା ପ୍ରମୁଖ ଯୋଗଦେଇ ପ୍ରାଧିକରଣ ଦ୍ୱାରା ପରିଚାଳିତ ତଫସିଲଭୁକ୍ତ ଜାତି ଓ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କ ମଙ୍ଗଳ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ, ପୋକ୍ସୋ, ମାଗଣା ଆଇନ ସେବା ଓ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ସଂକ୍ରାନ୍ତରେ ମତ ପ୍ରଦାନ କରିଥିଲେ। ଚଳିତ ଆର୍ଥିକ ବର୍ଷର ଶେଷ 2 30 ଓ 31 ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବ। ଏହି 2 ଶନିବାର ଏବଂ ରବିବାର ଥିଲେ ମଧ୍ୟ ସରକାରୀ ଦେୟ ଓ ପୈଠକୁ ସୁବିଧାଜନକ କରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସେହିପରି ଚଳିତ ମାସର ଶେଷ ଦିନ ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିବ ବୋଲି ପୂର୍ବରୁ ରିଜର୍ଭ ବ୍ୟାଙ୍କ କହିଛି। ମଣିଷ ସମାଜକୁ ପାଣିପାଗ ଏବଂ ଏଥିସହିତ ଜଡ଼ିତ ଜଳବାୟୁ ପରିବର୍ତ୍ତନ ବାବଦରେ ସଚେତନତା ସୃଷ୍ଟି କରିବା ଲାଗି 1961 ପରଠାରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ପାଣିପାଗ ଦିବସ ଭାବେ ପାଳନ କରାଯାଉଛି। 1950 ଆଜିର ଦିନରେ ସ୍ୱିଜରଲ୍ୟାଣ୍ଡର ଜେନେଭାଠାରେ ବିଶ୍ୱ ପାଣିପାଗ ବିଭାଗ ଗଠନ କରାଯାଇଥିଲା। ଏହାକୁ ମନେ ରଖିବା ପାଇଁ ଏହି ଦିବସ ପାଳନର ଅନ୍ୟ ଏକ ମୂଳ ଲକ୍ଷ୍ୟ ପ୍ରାକୃତିକ ବିପର୍ଯ୍ୟୟ, ଜଳବାୟୁ ଗବେଷଣା, ବନ୍ୟା, ବାତ୍ୟା, ଭୂମିକମ୍ପ ଏବଂ ବାୟୁମଣ୍ଡଳରେ ହେଉଥିବା ପରିବର୍ତ୍ତନ ଆଦି ବିଷୟଗୁଡ଼ିକ ଉପରେ ବିଶ୍ୱ ପାଣିପାଗ ସଂଗଠନ ନିରନ୍ତର ଭାବେ ଗବେଷଣା ଜାରି ରଖିଛି। ଶକ୍ତି ସଞ୍ଚୟ କରିବା ପାଇଁ ଆଜି ରାତି 8:30 ଏକ ଘଣ୍ଟା ପାଇଁ ଆର୍ଥ ଆୱାର ପାଳନ କରାଯିବ। ନବରଙ୍ଗପୁର ଜିଲ୍ଲାରେ ନିର୍ବାଚନ ସମ୍ପର୍କିତ ଆବଶ୍ୟକ ବ୍ୟବସ୍ଥାଗୁଡ଼ିକର ସମୀକ୍ଷା କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂ, ସୁଖଦେବ ଓ ଜୟୀ ରାଜଗୁରୁଙ୍କ ବଳିଦାନ ଦିବସରେ ଦେଶବାସୀ ଦେଲେ ଶ୍ରଦ୍ଧାଞ୍ଜଳି। ଏବଂ ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଶ୍ୱରେ ପାଳନ କରାଯାଉଛି ପାଣିପାଗ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।